ଜର ମମତର ସଙ୍କରେ ସହିତ ସେଇ ତାର କୁନି ହାତେ ପୋଛି ଦେଲା
ନାହିଁ।